ମୋ ନାଁ ରମାମଣି ସାହୁ, ମୋ ପୁଅର ନାଁ ଓମ ପ୍ରସାଦ ସାହୁ, ମୋ ତା ବାପାଙ୍କ ନାଁ ଦୀପ୍ତି କୃଷ୍ଣ ସାହୁ, ମୋ ସାଇ ନାଁ ଏକାମ୍ର ବେହା, 20 ନମ୍ବର ୱାର୍ଡ। ମୋ ପୁଅର ଟିସ୍ତିରେ ମୋ ତା ବାବାଙ୍କ ନାଁ ଦୀପ୍ତି କୃଷ୍ଣ ସାହୁ ବଦଳରେ ଦୀପ୍ତି କୃଷ୍ଣ ହେଇଯାଇଛି। ସେ ଜେ ବଦଳରେ ଡିଟା ହେଇଯାଇଛି, ସେଟା କରେକ୍ସନ କରିବା ପାଇଁ ସେ ବର୍ତ୍ତମାନ ପଢୁଛି IRC ଭିଲେଜ 8ମ କ୍ଲାସରେ। ପୂର୍ବରୁ ପଢୁଥିଲା ଜ୍ଞାନ ରେନ୍ବୋ ଇଂଲିଶ ମିଡିୟମ ସ୍କୁଲରେ ହାଇ ପର୍ଯ୍ୟନ୍ତ, ବର୍ତ୍ତମାନ ସେ ଡିଟାକୁ ଜେ କରିଦେବା ପାଇଁ କେହି କରେକ୍ସନ କରିଦେଉନାହାନ୍ତି, ନା ଏ ସ୍କୁଲର ହେଡ଼ମାଷ୍ଟର ନା ସେ ସ୍କୁଲର ହେଡ଼ମାଷ୍ଟର। ମୁଁ ଚାହୁଁଛି ମୋ ପୁଅର ସେ ଲେଟରଟା ଚେଞ୍ଜ କରିଦିଅନ୍ତୁ।
ଯେକୌଣସି କଥା ସରିଲା, ଯେକୌଣସି ମାର ଯେକୌଣସି